ആകാശവാണി. ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ମଙ୍ଗୋଲିଆ ରାଷ୍ଟ୍ରପତି ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀଙ୍କ ସହିତ ମିଳିତ ଭାବେ ଦ୍ୱିପକ୍ଷୀୟ ସମ୍ପର୍କର କରିବେ ସମୀକ୍ଷା. ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଭାରତର ପ୍ରତିବଦ୍ଧତା ଦୋହରାଇଲେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ. ଇଜିପ୍ଟର ଶାର୍ମ ଏଲ୍ ଶେଖ୍ ଶାନ୍ତି ସମ୍ମିଳନୀରେ ଭାରତକୁ ଏକ ମହାନ ଦେଶ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଏକ ଉତ୍ତମ ବନ୍ଧୁ ରୂପେ ଅଭିହିତ କରିଛନ୍ତି ଆମେରିକା ରାଷ୍ଟ୍ରପତି. ନୂଆଦିଲ୍ଲୀଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିଜୟ ଲାଗି ଭାରତକୁ ଆବଶ୍ୟକ ଆଉ 58 ରନ୍ ଏବଂ ଆଇସିସି ମହିଳା ଦିନିକିଆ କ୍ରିକେଟ୍ ୱାର୍ଲ୍ଡକପ୍ର ଗତକାଲିର ମ୍ୟାଚ୍ରେ ବାଂଲାଦେଶକୁ 3 ୱିକେଟ୍ରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା. ମଙ୍ଗୋଲିଆ ରାଷ୍ଟ୍ରପତି ଖୁରେନ୍ସୁକ୍ ଉଖାନା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଦ୍ୱିପକ୍ଷୀୟ ଆଲୋଚନା କରିବେ. ଉଭୟ ନେତା ଭାରତ ଓ ମଙ୍ଗୋଲିଆ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସମ୍ପର୍କର ସମୀକ୍ଷା କରିବେ. ଏହି ଅବସରରେ ଦୁଇ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି. ମଙ୍ଗୋଲିଆ ରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଭେଟିବେ. ଶ୍ରୀମତୀ ମୁର୍ମୁ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଆଜି ଏକ ନୈଶ ଭୋଜିର ଆୟୋଜନ କରିଛନ୍ତି. ରାଷ୍ଟ୍ରପତି ଉଖନା ଏକ ଚାରିଦିନିଆ ଭାରତ ଗସ୍ତରେ ଆସି ଗତକାଲି ନୂଆଦିଲ୍ଲୀଠାରେ ପହଞ୍ଚିଛନ୍ତି. କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହଲ ବିମାନ ବନ୍ଦରଠାରେ ତାଙ୍କୁ ସ୍ୱାଗତ କରିଥିଲେ. ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ସହିତ ସେଠାକାର କ୍ୟାବିନେଟ୍ ମନ୍ତ୍ରୀ, ସାଂସଦ, ବରିଷ୍ଠ ଅଧିକାରୀ, ବ୍ୟାବସାୟିକ ନେତୃବୃନ୍ଦ ତଥା ସାଂସ୍କୃତିକ ପ୍ରତିନିଧିମାନେ ଭାରତ ଗସ୍ତରେ ଆସିଛନ୍ତି. ଏଠାରେ ସୂଚନା ଦିଆଯାଇପାରେ 1955 ମସିହାରେ ଭାରତ ମଙ୍ଗୋଲିଆ ମଧ୍ୟରେ କୂଟନୈତିକ ସମ୍ପର୍କ ପ୍ରତିଷ୍ଠା କରାଯାଇଥିଲା. ଗତ ଦୁଇ ଦଶନ୍ଧି ଧରି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଓ ସୁରକ୍ଷା, ସଂସଦୀୟ ବ୍ୟାପାର, ଶକ୍ତି, ଖଣିଜ ପଦାର୍ଥ, ସୂଚନା ଓ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ସହଯୋଗ ଭଳି ବିଭିନ୍ନ କ୍ଷେତ୍ରରେ ଭାଗିଦାରୀ ଜାରି ରହିଛି. ଗତ ଦୁଇ ବର୍ଷ ଧରି ଚାଲିଥିବା ଇସ୍ରାଏଲ୍ ହମାସ ଯୁଦ୍ଧର ସମାପ୍ତି ଘୋଷଣା ଅବସରରେ ଇଜିପ୍ଟର ଶାର୍ମ ଏଲ୍ ଶେଖ୍ଠାରେ ଆୟୋଜିତ ଶାନ୍ତି ସମ୍ମିଳନୀରେ ବୈଦେଶିକ ବ୍ୟାପାର ଓ ପରିବେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ. ଏହି ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇଜିପ୍ଟର ରାଷ୍ଟ୍ରପତି ଆବଦେଲ ଫତା ଅଲ୍ ସିସି ସହ ଅଧ୍ୟକ୍ଷତା କରିଛନ୍ତି. ଏଥିରେ ବିଶ୍ୱର ବିଭିନ୍ନ ଦେଶର ନେତୃବୃନ୍ଦ ମଧ୍ୟ ଯୋଗ ଦେଇଛନ୍ତି. ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ ଇଜିପ୍ଟର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା କରିବା ସହିତ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଭାରତର ପ୍ରତିବଦ୍ଧତା ସମ୍ପର୍କରେ ଅବଗତ କରାଇଛନ୍ତି. ବୈଠକ ପରେ ଶ୍ରୀ ସିଂ କହିଛନ୍ତି, ଆଲୋଚନା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା କରିବା ଦିଗରେ ଏହି ସମ୍ମିଳନୀ ବୈଷୟିକ ତ୍ୟାଗର ଏକ ପ୍ରତିଫଳନ. ଭାରତ ଓ ଇଜିପ୍ଟ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଏକ ସଶକ୍ତ ରଣନୈତିକ ଭାଗିଦାରୀ ଜାରି ରହିଛି. ସମ୍ପୃକ୍ତ ଅଞ୍ଚଳରେ ନିରନ୍ତର ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ଦିଗରେ ଭାରତର ସମର୍ଥନ ଜାରି ରହିବ ବୋଲି ଶ୍ରୀ ସିଂ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଛନ୍ତି. ଇଜିପ୍ଟର ଶାର୍ମ ଏଲ୍ ଶେଖ୍ ସମ୍ମିଳନୀରେ ଗତକାଲି ନିଜର ବକ୍ତବ୍ୟ ରଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ପ୍ରଶଂସା କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଉତ୍ତମ ବନ୍ଧୁ ରୂପେ ଅଭିହିତ କରିଛନ୍ତି. ଭାରତକୁ ଶ୍ରୀ ଟ୍ରମ୍ପ ଏକ ମହାନ ଦେଶର ଆଖ୍ୟା ଦେବା ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କର କାର୍ଯ୍ୟଧାରାକୁ ଉଚ୍ଚ ପ୍ରଶଂସା କରିଛନ୍ତି. ଭାରତ ପାକିସ୍ତାନ ସମ୍ପର୍କ ପ୍ରସଙ୍ଗରେ ରାଷ୍ଟ୍ରପତି ଟ୍ରମ୍ପ ସକାରାତ୍ମକ ମନୋଭାବ ପୋଷଣ କରିବା ସହିତ ଆଗାମୀ ଦିନରେ ଉଭୟ ଦେଶ ମିଳିମିଶି ଏକ ଉତ୍ତମ ପରିବେଶରେ ଜୀବନଯାପନ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି. ଇସ୍ରାଏଲ୍ ହମାସ ଯୁଦ୍ଧର ପରିସମାପ୍ତି ଘୋଷଣା ଅବସରରେ ଐତିହାସିକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ରାଷ୍ଟ୍ରପତି ଟ୍ରମ୍ପ ଏହି ବକ୍ତବ୍ୟ ରଖିଛନ୍ତି. ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଐତିହାସିକ ଗାଜା ଶାନ୍ତି ଯୋଜନାର ସଫଳତା ଲାଗି ଫୋନ୍ ଯୋଗେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଥିଲେ. କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ବ୍ରାସିଲିଆଠାରେ ଅନୁଷ୍ଠିତ ପ୍ରାକ୍ କୋପ୍ 30 ମନ୍ତ୍ରୀସ୍ତରୀୟ ରାଉଣ୍ଡ ଟେବୁଲ୍ ବୈଠକରେ ଯୋଗ ଦେଇଛନ୍ତି. ପ୍ୟାରିସ୍ ଚୁକ୍ତିନାମାର ଏକ ଦଶନ୍ଧି ପୂର୍ତ୍ତି ହୋଇଥିବାରୁ ସାଧାରଣ ଜନତା ଓ ସମଗ୍ର ବିଶ୍ୱର କଲ୍ୟାଣ ଲାଗି ଏକ ସାମୂହିକ ପ୍ରୟାସ ଦିଗରେ କୋପ୍ 30ର ପ୍ରତିବଦ୍ଧତା ଉପରେ ଶ୍ରୀ ଯାଦବ ଏହି ଅବସରରେ ଗୁରୁତ୍ୱ ଆରୋପ କରିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିଭିନ୍ନ ଘରୋଇ ତଥା ଆନ୍ତର୍ଜାତିକ ସ୍ତରରେ ଏ ଦିଗରେ ବିବିଧ ପଦକ୍ଷେପ ନେଉଛି ବୋଲି ସେ କହିଛନ୍ତି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷଣା କରାଯାଇଥିବା ବସ୍ତୁ ଓ ସେବାକର ଜିଏସ୍ଟି ବଚତ ଉତ୍ସବ ଗତମାସ 22 ତାରିଖରୁ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯାଇଛି. ଏହାଦ୍ୱାରା ସମାଜର ବିଭିନ୍ନ ବର୍ଗର ଲୋକେ ଉପକୃତ ହେଉଛନ୍ତି। ଜିଏସ୍ଟି ସଂସ୍କାର ମାଧ୍ୟମରେ ମିଜୋରାମର ବିଭିନ୍ନ ଶିଳ୍ପାନୁଷ୍ଠାନକୁ କିଭଳି ସଶକ୍ତ କରାଯାଇପାରିବ ସେ ସମ୍ପର୍କରେ ଏକ ରିପୋର୍ଟ।
ନୂତନ ଜିଏସ୍ଟି ସଂସ୍କାର ମାଧ୍ୟମରେ ମିଜୋରାମର କୃଷି, ହସ୍ତଶିଳ୍ପ ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରମୁଖ ପ୍ରୋତ୍ସାହନ ମିଳିପାରିଛି। ହ୍ରାସ ପାଇଥିବା ଜିଏସ୍ଟି ଦର ଦ୍ୱାରା ପାରମ୍ପରିକ ଏବଂ ଆଞ୍ଚଳିକ ଉତ୍ପାଦଗୁଡ଼ିକ ଅଧିକ ସୁଲଭ ମୂଲ୍ୟରେ ଉପଲବ୍ଧ ହୋଇପାରିବା ସହ ସ୍ଥାନୀୟ ଉତ୍ପାଦନକୁ ପ୍ରୋତ୍ସାହନ ମିଳିପାରୁଛି। ସ୍ଥାନୀୟ ଅଦା, ହଳଦୀ, ଲଙ୍କା, ବାଉଁଶ ତଥା ଫଳଜାତୀୟ ଦ୍ରବ୍ୟ ଉପରେ ଜିଏସ୍ଟି ହାରକୁ 18% 5% ହ୍ରାସ କରାଯାଇଥିବାରୁ ଏହି ଉତ୍ପାଦଗୁଡ଼ିକ ସ୍ଥାନୀୟ ବଜାରରେ କମ୍ ଦରରେ ଉପଲବ୍ଧ ହୋଇପାରୁଛି। ଏହାଦ୍ୱାରା ଉଭୟ କ୍ରେତା ଓ ବିକ୍ରେତା ଲାଭବାନ ହୋଇପାରୁଛନ୍ତି। ଏଥିସହିତ ରାତି ପିଛା 7,500 ପର୍ଯ୍ୟନ୍ତ ହୋଟେଲ ଦର ଉପରେ ଜିଏସ୍ଟି ଏଣିକି 5% ଲାଗୁ ହେଉଥିବାରୁ ସୁଲଭ ମୂଲ୍ୟରେ ଜନସାଧାରଣଙ୍କୁ ହୋଟେଲ ମିଳିପାରୁଛି। ଏହାଦ୍ୱାରା ବାଣିଜ୍ୟ, ବ୍ୟବସାୟ ଓ ଅର୍ଥନୀତି କାରବାର ସଶକ୍ତ ହୋଇପାରିଛି। ଏହି ସଂସ୍କାର ଦ୍ୱାରା ଯୁବବର୍ଗଙ୍କୁ ରାଜ୍ୟର ଆତିଥେୟତା କ୍ଷେତ୍ରରେ ଅଧିକ ନିଯୁକ୍ତି ମଧ୍ୟ ମିଳିପାରିଛି। ଏହି ଜିଏସ୍ଟି ଦର ହ୍ରାସ ହେବା ଦ୍ୱାରା ମିଜୋରାମର ପର୍ଯ୍ୟଟନ କ୍ଷେତ୍ର ଅଧିକ ସଶକ୍ତ ହେବା ସହିତ ଏକ ସମାବେଶୀ ଓ ନିରନ୍ତର ବିକାଶ ଦିଗରେ ରାଜ୍ୟର ଅଗ୍ରଗତି ସମ୍ଭବ ହୋଇପାରିଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସତ୍ୟବ୍ରତ ବେହୁରା।
ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଅମୀର ଖାନ୍ ମୁତାକି କହିଛନ୍ତି, ପାକିସ୍ତାନ ସହିତ ସୀମା ସଂଘର୍ଷ ସମୟରେ ଆଫଗାନିସ୍ତାନ ନିଜର ଲକ୍ଷ୍ୟ ହାସଲ କରିପାରିଛି। ଗତକାଲି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ପାକିସ୍ତାନର ଆକ୍ରମଣ ପରେ ହିଁ ଆଫଗାନିସ୍ତାନ ଏକ ସାମରିକ ଅପରେସନ୍ କାର୍ଯ୍ୟକାରୀ କରିଥିଲା। କାତାର ଓ ଅନ୍ୟାନ୍ୟ ଆରବ ଦେଶ ଭଳି ଆଫଗାନିସ୍ତାନର ବନ୍ଧୁ ରାଷ୍ଟ୍ରଗୁଡ଼ିକ ଏହି ଯୁଦ୍ଧକୁ ବନ୍ଦ କରିବା ଲାଗି ପରାମର୍ଶ ଦେଇଥିଲେ। ଯୁଦ୍ଧ ଦ୍ୱାରା କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ, ବରଂ ଆଲୋଚନା ମାଧ୍ୟମରେ ହିଁ ଏହା ସମ୍ଭବ ବୋଲି ଶ୍ରୀ ମୁତାକି କହିଛନ୍ତି। ପୂର୍ବରୁ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଚାବାହାର ବନ୍ଦର ଉପରୁ ବାସନ୍ଦ ଉଠାଇବା ଲାଗି ଆମେରିକା ସହିତ ଆଲୋଚନା କରିବାକୁ ଭାରତକୁ ଅନୁରୋଧ କରିଥିଲେ। ଗତକାଲି ନୂଆଦିଲ୍ଲୀଠାରେ ଶିଳ୍ପ ପ୍ରତିନିଧିମାନଙ୍କ ସହିତ କଥାବାର୍ତ୍ତା ସମୟରେ ସେ ଏହି ପ୍ରସଙ୍ଗ ଉତ୍ଥାପନ କରିଥିଲେ। ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଥିବା ଏହି ବନ୍ଦରର ସର୍ବାଧିକ ସୁବିନିଯୋଗ କରାଯିବା ଉପରେ ଶ୍ରୀ ମୁତାକି ଏହି ଅବସରରେ ଗୁରୁତ୍ୱ ଆରୋପ କରିଛନ୍ତି। ପଶ୍ଚିମବଙ୍ଗର ଦୁର୍ଗାପୁର ଘରୋଇ ମେଡିକାଲ କଲେଜ ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଆଉ 2 ଜଣଙ୍କୁ ସ୍ଥାନୀୟ ଏକ ଅଦାଲତ ପୁଲିସ୍ ହେଫାଜତକୁ ପଠାଇଛନ୍ତି। ନିକଟରେ ଆଉ 3 ଜଣଙ୍କୁ 10 ଦିନ ଲାଗି ଅଦାଲତ ପୁଲିସ୍ ହେଫାଜତକୁ ପଠାଇଥିଲେ। ପଶ୍ଚିମବଙ୍ଗ ରାଜ୍ୟପାଳ ଡକ୍ଟର ସିବି ଆନନ୍ଦ ବୋଷ ଗତକାଲି ଦୁର୍ଗାପୁର ହସ୍ପିଟାଲ ପରିଦର୍ଶନ କରି ସମ୍ପୃକ୍ତ ପୀଡ଼ିତାଙ୍କୁ ଭେଟିଥିଲେ। ଏହି ଅଘଟଣକୁ ହୃଦୟ ବିଦାରକ ଭାବେ ଅଭିହିତ କରିବା ସହିତ ରାଜ୍ୟପାଳ ଡକ୍ଟର ବୋଷ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟିବା ସହିତ ତାଙ୍କୁ ନ୍ୟାୟ ପ୍ରଦାନ ଦିଗରେ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏହି ମାମଲାରେ ଶାସକ ତୃଣମୂଳ କଂଗ୍ରେସ ନେତାଙ୍କର ସମ୍ପୃକ୍ତି ରହିଥିବା ସମ୍ପର୍କରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ 3 ଜଣିଆ ଟିମ୍ ଗତକାଲି ପୀଡ଼ିତାଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଇତିମଧ୍ୟରେ ବାମଦଳ ସମେତ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ଏହି ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଛନ୍ତି। କ୍ରିକେଟ୍। ନୂଆଦିଲ୍ଲୀଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିଜୟ ଲାଗି ଭାରତକୁ ହାତରେ 9 ୱିକେଟ୍ ବାକି ଥାଏ ଆଉ 58 ରନ୍ ଆବଶ୍ୟକ ରହିଛି। ଗତକାଲି ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ 1 ୱିକେଟ୍ ହରାଇ 63 ରନ୍ କରିଛି। କେଏଲ୍ ରାହୁଲ ଓ ସାଇ ସୁଦର୍ଶନ ଅପରାଜିତ ଅଛନ୍ତି। ତୃତୀୟ ଦିନରେ ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜ୍କୁ 248 ରନ୍ରେ ଅଲ୍ଆଉଟ୍ କରିବା ପରେ ଭାରତ ୱେଷ୍ଟଇଣ୍ଡିଜ୍ ଉପରେ ଫଲୋଅନ୍ ଲାଗୁ କରିଥିଲା। ଆଇସିସି ମହିଳା ଦିନିକିଆ କ୍ରିକେଟ୍ ୱାର୍ଲଡକପ୍ର ଗତକାଲିର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ବାଂଲାଦେଶକୁ 3 ୱିକେଟ୍ରେ ପରାସ୍ତ କରିଛି। ବିଶାଖାପଟ୍ଟନମ୍ଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ 232 ରନ୍ କରିଥିଲା। 233 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା କ୍ଲୋଏ ଟ୍ରାଏନ୍ସଙ୍କ 69 ବଲ୍ରୁ 62 ରନ୍ ସହାୟତାରେ ବିଜୟୀ ହୋଇଥିଲା। ଟ୍ରାଏନ୍ସ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଆଜି ଏହି ଟୁର୍ଣ୍ଣାମେଣ୍ଟରେ କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମ୍ଠାରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 3ଟାରେ ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ମଙ୍ଗୋଲିଆ ରାଷ୍ଟ୍ରପତି ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀଙ୍କ ସହିତ ମିଳିତ ଭାବେ ଦ୍ୱିପକ୍ଷୀୟ ସମ୍ପର୍କର କରିବେ ସମୀକ୍ଷା। ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଭାରତର ପ୍ରତିବଦ୍ଧତା ଦୋହରାଇଲେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ। ଇଜିପ୍ଟର ସାର୍ମ ଏଲ୍ ଶେଖ୍ ଶାନ୍ତି ସମ୍ମିଳନୀରେ ଭାରତକୁ ଏକ ମହାନ ଦେଶ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଏକ ଉତ୍ତମ ବନ୍ଧୁ ରୂପେ ଅଭିହିତ କରିଛନ୍ତି ଆମେରିକା ରାଷ୍ଟ୍ରପତି। ଏବଂ ନୂଆଦିଲ୍ଲୀରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିଜୟ ଲାଗି ଭାରତକୁ ଆବଶ୍ୟକ ଆଉ 58 ରନ୍। ସମ୍ବାଦ ଶେଷ ହେଲା।